ଆରେ ତତେ ତ ଋଷି ସବୁ କହିଥିଲା, ତୁ ଏମିତି ଭୁଲ କେମିତି କରିପାରିଲୁ?
ଆରେ ସେ ଛଅ ବର୍ଷ ତଳର କଥା, ସେ ଝିଅ ସବୁ ଭୁଲି ଯାଇଛି, ପ୍ରଫେସନାଲ୍ ଡିଲ୍ କରୁଛି।
ଆରେ ଋଷି ସୁଟ୍ କରିବନି, ସେ ରାଗିବ।
ରାଗିବ କ'ଣ, ପେମେଣ୍ଟ ନେଇଛି, ଏଥିରେ ରାଗିବାର କ'ଣ ଅଛି?
ମୋ ସେ ଭିତରେ ମୁଣ୍ଡ ପୁରେଇବାନି,
ତା କଥା ଚିନ୍ତା କରନି। ଆରେ ଛତାଟା ଦେଲୁ।
ସମସ୍ତେ ଆସିଲେଣି?
ହଁ ଭାଇ ସମସ୍ତେ ଆସିଲେଣି।
ଠିକ୍ ଅଛି, ଚାଲ। ଆଉ ମଡ଼େଲ କିଏ?
ମଡ଼େଲ
କ'ଣ ହେଲା କହୁନୁ।
ପ୍ରିୟଙ୍କା
ୟାର, ତୁ ଜାଣିଛୁ ଛଅ ବର୍ଷ ତଳେ ତାର ମୋର କ'ଣ ହେଇଥିଲା, ଫିର୍ ବି ତୁ ତ ଡାକିଛୁ କେମିତି?
ମୁଁ ଜାଣିଛି, ଆଉ ତୁ ବି ସେ କଥାକୁ ଭୁଲି ଯା। ତାର ଯାହା ହେଇଥିଲା ଛଅ ବର୍ଷ ତଳେ ହେଇଥିଲା, ଏବେ ସେ ପ୍ରଫେସନାଲ୍ ଡିଲ୍ କରୁଛି।
ମୁଁ ଆଗରୁ ଜାଣିଥିଲେ କେବେ ବି ଆସିନଥାନ୍ତି ଜମା।
ଆରେ ତୁ କାହିଁ ବ୍ୟସ୍ତ ହେଉଛୁ, ଚାଲ ନା।
ଚାଲ
ଆକାଶରେ ଲାଗିଥିଲା ମେଘଙ୍କ ଗହଳି, ଆମେ ଦୁହେଁ ଆସୁଥିଲେ ଦେଇ ଚିହ୍ନ ଗଳି, ଓ ପରବାଲାର ଥିଲା ସିଏ କି ସଂଯୋଗ, ଅଚାନକ ଦେଖୁ ଦେଖୁ ବଦଳି ଗଲ ପାଗ। ସୁନସାନ ରାସ୍ତା ଥିଲା ସେ ରାସ୍ତାରେ ଆମେ, ବିଜୁଳିକୁ ଡରୁଥିଲ ଏତେ କାହିଁ ତମେ, ଆସ୍ତେ ଆସ୍ତେ ଭିଜି ଭିଜି ଆସିଥିଲ ମରିଆଡ଼େ, ସେଇ ବର୍ଷା ସେଇ ରାତି ମନେ ପଡ଼େ ମନେ ପଡ଼େ, ସେଇ ବର୍ଷା ସେଇ ରାତି ମନେ ପଡ଼େ ମନେ ପଡ଼େ। ବର୍ଷାରେ ସିନ ଭିଜୁଥିଲା ଦେହ, ମନ ତଳେ ଜଳୁଥିଲା ନିଆଁ ଡହ ଡହ, ନିରବରେ ଆସି ମୋର ଧରିଥିଲା ହାତ, ଆଜି ବି ସେ ଛୁଆ ମତେ ଲାଗୁଛି ଜୀବନ୍ତ, ମୋ ସାରା ଖେଳୁଥିଲା ପ୍ରେମର ଜୁଆର, ବୋଧେଇ ସାରିଥିଲେ ଆମେ ଦୁହେଁ ଦୁହିଙ୍କର, ଅସରନ୍ତି ଆକର୍ଷଣ ରହିଥିଲା ଇଚ୍ଛା ଉହାଡ଼େ, ସେଇ ବର୍ଷା ସେଇ ରାତି ମନେ ପଡ଼େ ମନେ ପଡ଼େ, ସେଇ ବର୍ଷା ସେଇ ରାତି ମନେ ପଡ଼େ ମନେ ପଡ଼େ ମନେ ପଡ଼େ। କେତେ କଥା ଭରି ଦଉଥିଲା ମନେ ଅନେକ ସ୍ମତା, ରହି ରହି ଯେବେ ମାରୁଥିଲା ଘଡ଼ ଘଡ଼ି, ଖେଳୁଥିଲ ଅଲଗା ଦେହେ ଆମ ଅସନ୍ତଳହଡ଼ି ପାଖାପାଖି ହେବା ପାଇଁ ସେ ଦୁଇଟି ଓଠ କେତେ ସମୟରୁ ଥିଲେ ଭାରି ଅସ୍ତବ୍ୟସ୍ତ ତାପରେ ଘଟିଲା ଯାହା ଭାବନାର ସୀମା ସେ ପାରେ ସେଇ ବର୍ଷା ସେଇ ରାତି ମନେ ପଡ଼େ ମନେ ପଡ଼େ ସେଇ ବର୍ଷା ସେଇ ରାତି ମନେ ପଡ଼େ ମନେ ପଡ଼େ ମନେ ପଡ଼େ ମନେ ପଡ଼େ
ତାକୁ ଚିହ୍ନିବା ଚିହ୍ନି ପୁଣି ଥରେ ଅଚିହ୍ନା ହେବ ସେ କେବେ ଆସିବ ନ ଜାଣି ତା ରାସ୍ତାକୁ ଚାହିଁ ରହିବ ହଠାତ୍ ଦିନେ ତାହା ସହ ପୁଣି ଥରେ ଭେଟ ହୋଇ ପରିଚୟ ବାଣ୍ଟିବ ଏଇ ଥିଲା ମିଳନ ବିଚ୍ଛେଦର କାହାଣୀ ସେଇ ବର୍ଷା ସେଇ ରାତିର କାହାଣୀ
ସେଇ ବର୍ଷା ସେଇ ରାତି ମନେ ପଡ଼େ ମନେ ପଡ଼େ।